ଗଜେନ୍ଦ୍ର ସ୍ତୁତି ମୁଖରେ କହୁଛନ୍ତି, ସେ ଭଗବାନ ପରମ ପୁରୁଷ ଭଗବାନଙ୍କର ଭୌତିକ ଜନ୍ମ ନାହିଁ, କର୍ମ ନାହିଁ, ନାମ ନାହିଁ, ରୂପ ନାହିଁ, ଗୁଣ ନାହିଁ, କିମ୍ବା ଦୋଷ ନାହିଁ। ଟୁ ଫୁଲଫିଲ୍ ଦି ପର୍ପଜ୍ ଫର୍ ହୁଇଜ୍ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ଇଜ୍ କ୍ରିଏଟେଡ୍ ଆଣ୍ଡ୍ ଡେଷ୍ଟ୍ରଏଡ୍, ହି କମ୍ସ ଇନ୍ ଦି ଫର୍ମ ଅଫ୍ ହ୍ୟୁମାନ୍ ବିଙ୍ଗ୍ ଲାଇକ୍ ଲର୍ଡ ରାମ୍, ଲର୍ଡ କ୍ରିଷ୍ଣ ବାଇ ଜ ଅରିଜିନାଲ୍ ଇଣ୍ଟର୍ନାଲ୍ ପୋଟେନ୍ସି। ସେ ଏ ଭୌତିକ ଜଗତର ଉଦ୍ଦେଶ୍ୟ ସାଧନ ପୂରଣ କରିବା ନିମିତ୍ତ ଯେଉଁ ଭୌତିକ ସେ ସୃଷ୍ଟି କରୁଛନ୍ତି, ଧ୍ୱଂସ କରୁଛନ୍ତି, ସେଥିପାଇଁ ସେ ନର ରୂପରେ ଭଗବାନ ରାମ ରୂପରେ କିମ୍ବା ଭଗବାନ କୃଷ୍ଣ ରୂପରେ ତାଙ୍କର ସୁମାୟା ଶକ୍ତି ବଳରେ ଜାଗୃତ ହୁଅନ୍ତି। ହି ହାଜ୍ ମେନ୍ସ ପୋଟେନ୍ସି ଆଣ୍ଡ ଇନ୍ ଭେରିଅସ୍ ଫର୍ମସ୍ ଅଲ୍ ଫ୍ରି ଫ୍ରମ୍ ମେଟେରିଆଲ୍ କଣ୍ଟାମିନେସନ୍। ହି ଆକ୍ଟ୍ସ ୱଣ୍ଡରଫୁଲି। ତାଙ୍କର ଅନନ୍ତ ଶକ୍ତି ଅଛି, ବିବିଧ ରୂପ ଅଛି, ସେ ସମସ୍ତ ଭୌତିକ ଦୋଷରୁ ମୁକ୍ତ ସେ ଆଶ୍ଚର୍ଯ୍ୟଜନକ ଭାବରେ କ୍ରିୟା କରନ୍ତି। ଇ ଦ୍ୟାଟ୍ ଫର୍ ଦି ସୁପ୍ରିମ୍ ବ୍ରହ୍ମ ଆଇ ଆଫ୍ ମାଇ ରେସ୍ପେକ୍ଟ ଟୁ ହିମ୍, ସେଥିପାଇଁ ସେ ହେଉଛନ୍ତି ପରବ୍ରହ୍ମ, ମୁଁ ମୋର ପ୍ରଣାମ ତାଙ୍କୁ ଜଣାଉଛି। ହେଲା ଶୋକଦେର ଅର୍ଥ
ଚିରକିଶୋର
ମୁରଲୀଧର ବିଗ୍ରହ, କୃଷ୍ଣଙ୍କର ଯେତେ ଲୀଳା ଖେଳା ସର୍ବୋତ୍ତମ ନରଲୀଳା ତା କୁହାଯାଇଛି। କୃଷ୍ଣର ଯେତେ ଖେଳା ସର୍ବୋତ୍ତମ ନରଲୀଳା, ଶିକ୍ଷାରେ ସ୍ୱୟଂ ଅଭିନ୍ନ କୃଷ୍ଣ ଯେ ଭଗବାନ, ସେ ଚୈତନ୍ୟ ମହାପ୍ରଭୁ ଭକ୍ତ ରୂପରେ ଯେତେବେଳେ ଆସିଥିଲେ ସେ କହୁଛନ୍ତି କୃଷ୍ଣର ହୃଦୟ ଖେଳା ସର୍ବୋତ୍ତମ ନରଲୀଳା, ନରବାବୁ ତାହାର ସ୍ୱରୂପ ଗୋପ ବେଶ ବେଣୁକର ନବକିଶୋର ନଟବର ନରଲୀଳା ହୋଇ ଅନୁରୂପ। ବିଭିନ୍ନ ପ୍ରକାର ଲୀଳା ଅଛି, କୃଷ୍ଣଙ୍କର ଗୋକୁଳ ଲୀଳା, ବସୁଦେବ ସଂକର୍ଷଣ ଆଦି, ବାସୁଦେବ ସଂକର୍ଷଣ ଆଦି, ପ୍ରବ୍ୟମ ଲୀଳା, କାରଣାର୍ଣ୍ଣବ ସାଇ ପ୍ରଭୃତି, ପୁରୁଷାବତାର ଲୀଳା, ମତ୍ସ୍ୟକୁର୍ମା ଆଦି ନୈମିତ୍ତିକ ଅବତାର ଲୀଳା, ବ୍ରହ୍ମଶିବ ଆଦି ଗୁଣାବତାର ଲୀଳା, ପୃଥୁ ବ୍ୟାସ ଆଦି ଆବେଶାବତାର ଲୀଳା, ସବିଶେଷ ପରମାତ୍ମା ଆଦି ଲୀଳା, ନିର୍ବିଶେଷ ବ୍ରହ୍ମ ପ୍ରଭୃତି ଅନନ୍ତ କ୍ରୀଡ଼ାମୟ ଭଗବାନଙ୍କର ଖେଳ ସମୟ ମଧ୍ୟରେ ତାରତମ୍ୟ ବିଚାରରେ କୃଷ୍ଣଙ୍କର ନରଲୀଳା ହିଁ ସର୍ବଶ୍ରେଷ୍ଠ। କୃଷ୍ଣଙ୍କର ସ୍ୱରୂପ ହେଉଛି ନରବପୁ, ଗୋପବେଶ, ବେଣୁହସ୍ତ, ନବକିଶୋର, ନଟବର। କୃଷ୍ଣ ସ୍ୱରୂପ ନରଲୀଳାର ସଦୃଶ କିନ୍ତୁ ହେୟ ମର୍ତ୍ତ୍ୟ ଅନିତ୍ୟ ଅନୁପାଦେୟ ସସୀମ ଅବିଚ୍ଛିନ୍ନ ବା ପରିଚ୍ଛିନ୍ନ ପ୍ରଭୃତି ପ୍ରାକୃତ ବିଶେଷଣ ମଳ ବିଶିଷ୍ଟ ନୁହେଁ, ସେ କଥା ଏଠି କୁହାଯାଇଛି ଗଜେନ୍ଦ୍ର ସ୍ତୁତିରେ। ଏବଂ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଭକ୍ତିବିଧାନ ସ୍ୱାମୀ ପ୍ରପାଦ ମହାରାଜ ଭାଷ୍ୟ ମଧ୍ୟ ସେ କଥା କୁହାଯାଇଛି କୃଷ୍ଣର ମଧୁର
ଓ ନିତ୍ୟ ତାରା।
ଦିଆଯାଇଛି ଶ୍ରୀ ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ପ୍ରକାଶ କରିଛନ୍ତି। କୃଷ୍ଣର ଯେଉଁ ମଧୁର ରୂପ, ଯେ ରୂପର ଏକ ଗୁଣ ଡୁବାଏ ସବୁ ତ୍ରିଭୁବନ ସର୍ବପ୍ରାଣୀ କରି ଆକାଶଣ ଭୁବନ ତ୍ରୟକୁ, କୃଷ୍ଣଙ୍କର ମଧୁର ରୂପର ଏକ ଗଣା ଭୁବନ ତ୍ରୟକୁ ଆକର୍ଷଣ କରୁଛି। ଭୁବନ ତ୍ରୟ କହିଲେ କଣ ବୁଝୁଛ? ସ୍ୱର୍ଗ ମର୍ତ୍ତି ପାତାଳ ଆଉ ଚିତ୍ ଜଗତକୁ ଆକର୍ଷଣ କରୁନି। ହଁ, ସ୍ୱର୍ଗ ମର୍ତ୍ତି ପାତାଳ ତ ଭୌତିକ ଜଗତ କଣ ଭୁବନ ତ୍ରୟ କହିଲେ ଏଠି କଣ ବୁଝୁଛ ତୁମେ? ଯେ ରୂପର ଏକ କଣ ଡବାଏ ସବ ଭୁବନ, ମଧୁର ରୂପର ଏକ କଣ ଭୁବନ ତ୍ରୟ ବୋଲ ଜାଣୁନା। ଭୌତିକ ଜଗତ କେବଳ ଆକର୍ଷଣ କରୁଛି ଆଉ ଚିତ୍ ଜଗତ ଆକର୍ଷଣ ହଉନାହିଁ। ତାହେଲେ ଗୋକୁଳ ମଥୁରା ଦ୍ୱାରକା, ଗୋକୁଳ ମଥୁରା ଦ୍ୱାରକା ଏ ଭୁବନ ତ୍ରୟ ବା ଅନ୍ୟ କଥାରେ କୁହାଯାଏ ଅନ୍ତପୁର ହଉଛି ଗୋଲକ ବୃନ୍ଦାବନ, ମଧ୍ୟମାବାସ ହଉଛି ପରବ୍ରହ୍ମ, ବାହ୍ୟାବାସ ଦେବୀଧାମ, ଏ ଅର୍ଥରେ ମଧ୍ୟ ଆମେ କହିପାରିବା। ପ୍ରାକୃତ ଅପ୍ରାକୃତ ସବୁ ଲୋକକୁ ଆକର୍ଷଣ କରୁଛି। ଏ ତ୍ରିଭୁବନକୁ ଯେ ଡୁବାଇ ଦେବାକୁ ସମର୍ଥ ତତ୍ରିଭୁବନ ପାଣି ସମସ୍ତ ରୂପ ମାଧୁର ଆକର୍ଷଣ କରୁଛି, କୃଷ୍ଣଙ୍କର ଆକର୍ଷଣୀୟ ରୂପ ଠିକ କଥା। ଯୋ ମାୟାଚିତ ଶକ୍ତି ବିଶୁଦ୍ଧ ସତ୍ୟ ପରିଣତି ତାହାର ଶକ୍ତି ଲୋକେ ଦେଖାଇତେ, ଏଇ ରୂପ ରତନ ଭକ୍ତ ଗଣେ ଗୁଣଧନ ପ୍ରକଟ କହିଲା ନିତ୍ୟ ନୀଳା ହୋଇଥାଏ। ରୂପ ଦେଖି ଆପଣା କୃଷ୍ଣେ ରହିଲା ଚମତ୍କାର, ଆଶ୍ଵାଦିତେ ମନେ ଉଠେ କାମ, ସୌଭାଗ୍ୟ ସୁସୌଭାଗ୍ୟ ଧାରଣା ସୌନ୍ଦର୍ଯ୍ୟ ଆଦି ଗୁଣଗ୍ରା, ଏଇ ରୂପ ନିତ୍ୟ ତାହାର ଧାମ। କୃଷ୍ଣ ରୂପର ଅସାମାନ୍ୟ ଚମତ୍କାରିତା ଏପରି ଯେ ତାହା ଶ୍ରୀକୃଷ୍ଣଙ୍କୁ ହିଁ ବିସ୍ମୟ ଆଭିଭୂତ କରୁଛି, କୃଷ୍ଣଙ୍କର ହିଁ ବିସ୍ମୟ ଉତ୍ପନ୍ନ କରୁଛି, ତାହା ଆସ୍ୱାଦନ କରିବା ନିମିତ୍ତ କୃଷ୍ଣଙ୍କର ଉତ୍କଣ୍ଠା ବୃଦ୍ଧି ପାଉଛି। ସମଗ୍ର ସୌନ୍ଦର୍ଯ୍ୟ ଜ୍ଞାନ ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ବୈରାଗ୍ୟ ଆଦି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ନିଜ ସୌଭାଗ୍ୟ ସୌଭାଗ୍ୟାତିଶୟ କୃଷ୍ଣଙ୍କଠାରେ ହିଁ ନିତ୍ୟ ସ୍ଥିତ। ବ୍ରହ୍ମାଣ୍ଡ ପରି ପରବ୍ୟମ ତାହା ଯେ ସ୍ୱରୂପ ଗୁଣ, ତା ସବାର ବଳେ ହରେ ମନ ପତିବ୍ରତା ଶିରୋମଣି ଯାର କହେ ବେଦନାଣି ଆକର୍ଷଣ। କୃଷ୍ଣଙ୍କର ରୂପ ଏପରି ମନୋହର ଯେ ତାହା ପ୍ରାକୃତ ଜଗତର ସମସ୍ତ ପ୍ରାଣୀ ଦେବତା ଦୂରଥାନ୍ତୁ। ବ୍ରହ୍ମାଣ୍ଡ ଉପରେ ପରବ୍ୟମସ୍ଥ ନାରାୟଣ ଆଦି କୃଷ୍ଣ ସ୍ୱରୂପର ମନ ମଧ୍ୟ ବଳପୂର୍ବକ ହରଣ କରେ। ବେଦରେ ଯେଉଁ ଲକ୍ଷ୍ମୀଗଣଙ୍କୁ ଏକମାତ୍ର ପତିବ୍ରତା ଶିରୋମଣି ବୋଲି କୁହାଯାଇଛି, ସେମାନେ ମଧ୍ୟ କୃଷ୍ଣ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ କୃଷ୍ଣ ପାଦ ପଦ୍ମ ବିଳାସ କରନ୍ତି। ଏ ପ୍ରକାର ଅଲୌକିକ ବିଗ୍ରହ ମାଧୁରୀ କୃଷ୍ଣଙ୍କର। ମାଧୁର୍ଯ୍ୟ ନିଳୟ ଇଜ୍ ଦ ସୋର୍ସ ରିଜର୍ଭୟର ଅଫ୍ ଅଲ୍ ମାଧୁର୍ଯ୍ୟ, ଇଜ୍ଣ୍ଟ୍ ଇଟ୍? ହମେ ମାଧୁର୍ଯ୍ୟ ଦେୟାର, ବେଣ ମାଧୁର୍ଯ୍ୟ, ରୂପ ମାଧୁର୍ଯ୍ୟ, ଲୀଳ ମାଧୁର୍ଯ୍ୟ, ରବି ମାଧୁର୍ଯ୍ୟ, ଫୋର୍ ମାଧୁର୍ଯ୍ୟ, ଓନ୍ଲି ଇଜ୍ ଫୋର୍ ମାଧୁର୍ଯ୍ୟ ଯୁ ଫାଇଣ୍ଡ ଇନ୍ କୃଷ୍ଣ, ନଟ୍ ଇନ୍ ଏନି ଅଦର ଫର୍ମ, ଏନି ଅଦର ଇନ୍ ଗଣେଶ ଅଲ୍ସୋ, ୟୁ ଅଣ୍ଡରଷ୍ଟାଣ୍ଡ? ସୋ ଇଟ୍ ଇଜ୍ ସେଡ୍ ଦାଟ୍ ଓନ୍ଲି ୱାନ୍ ଡ୍ରପ୍, ୱାନ୍ ପାର୍ଟିକଲ୍ ଅଫ୍ ଦାଟ୍ ମାଧୁରୀ, ଦାଟ୍ ବ୍ୟୁଟି ଆଟ୍ରାକ୍ଟ ତ୍ରିଭୁବନ, ୟୁ ଅଣ୍ଡରଷ୍ଟାଣ୍ଡ? ସବ ଭୁବନ, ଓନ୍ଲି ୱାନ୍ ପାର୍ଟିକଲ୍ ଅଫ୍ ଦାଟ୍ ମାଧୁରୀ, ଦାଟ୍ ବ୍ୟୁଟି ଆଟ୍ରାକ୍ଟ ତ୍ରିଭୁବନ, ହ୍ୱାଟ୍ ଇଜ୍ ଦ ତ୍ରିଭୁବନ, ତ୍ରିଭୁବନ ହ୍ୱାଟ୍ ଇଜ୍ ଦ ତ୍ରିଭୁବନ? ଗୋକୁଳ ମଥୁରା ଦ୍ୱାରକା, ୟୁ ଅଣ୍ଡରଷ୍ଟାଣ୍ଡ? ଇନ୍ ୱାନ୍ ସେନ୍ସ ଇଟ୍ ଇଜ୍ ସେଡ୍ ଗୋକୁଳ ମଥୁରା ଦ୍ୱାରକା, ଦିସ୍ ତ୍ରିଭୁବନ, ଇନ୍ ଅନଦର ସେନ୍ସ ଇଟ୍ ଇଜ୍ ସେଡ୍ ଦାଟ୍ ଗୋଲକ ବୃନ୍ଦାବନ ଇଜ୍ ଇଜ୍ ନୋନ୍ ଆଜ୍ ଅନ୍ତପୁର ଇନର୍, ୱାଟ୍ ୟୁ ସେ ପ୍ୟାଲେସ୍,
inner palace, like kings, Antapura, inner palace. This is Goloka Vrindavan, then Madhyama Vasa, outer that inner one, which is intermediate or middle, Madhyama Vasa, that is Parabrahma, spiritual sky, and Bahya Vasa, that means outer, external, that is Devidham, material world. So in this way you also say three. Three move on. Golok Vrindavan, inner, above, then Madhyama Vasa, intermediate, middle, Avas is Parabrahma, external Avas is Devidham, material world. That means all are attracted by only a particle of that excellent beauty of Krishna, for to speak of the complete beauty. You understand? Yogamaya chit-sakti visada-satva-parinati ta-sakti lukit-khaite e-rupa-ratana-bhakta-vane-rudhavana prakat-kaila nitya-lira-haite rupa-dekhya-panar krishna-rhoila-samatkar aswarite-mane-uthe-kaam so-so-bhagya-dharanam sundhajyaji-vangram e-rupa-nitya-dharadham. You understand? That beauty, the beauty of Krishna is so excellent, so attractive, even Krishna himself is attracted towards it. But to speak of others, you understand? Brahmanapari parabhyama tanaja surupaguna tasavar valehare mana patipradasiramani jarekahe vedavani akasvese lakmiyana. You understand? The beauty of Krishna is so attractive, right? What to speak of? The demigods, what to speak of? They are all living beings here in the material world. What to speak of them? Even the Narayana, you understand? What do you say? Vyasavatar of Krishna, they are also attracted to the beauty of Krishna. Do you understand? And in Vedas, those who are known as Lakshmis, Prishadasasasambramasabhyamanam, thousands of Lakshmis, of Krishna, they are also attracted. But to speak of others, such excellent, attractive form is Krishna's form. Do you understand? But that is the best of all forms. And the Leela manifested through that path is the best of all Leelas. You understand?